ହ୍ୟାଲୋ, ମୁଁ କବିତା ସ୍ୱାଇଁ କହୁଛି, ଭଗବତ ମଠ ବସ୍ତିରୁ, 50 ନମ୍ବର ୱାର୍ଡରୁ। ଏଇ ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାରେ ଗୋଟେ ଡ୍ରେନ୍ଟି ଯାଇଛି, ସେ ଡ୍ରେନ୍ଟି ଯେହେତୁ ସଫା ହେଇପାରୁନି, ତାର ଗ୍ୟାସରେ ପିଲାମାନେ ବସିବା ପାଇଁ ବହୁତ ଅସୁବିଧା ହେଉଛି, ଏବଂ ଲୋକମାନଙ୍କର ଯୋଉ ମିଟିଂ କରାଯାଉଛି, ସମୂହ ମିଟିଂ, ସେଥିରେ ବି ବସବାସ କରିବା ପାଇଁ ବହୁତ ଅସୁବିଧା କରାହେଉଛି। କିନ୍ତୁ ଏ ଡ୍ରେନ୍ଟି ଯଦି BMC ତରଫରୁ ସଫା କରାଯାଏ, ତାହେଲେ ଲୋକମାନେ ଏବଂ ପିଲାମାନେ ବହୁତ ଚିରୋପକୃତ ହେବେ।